ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମକର ସଂକ୍ରାନ୍ତି ଅବସରରେ ଆଜିଠାରୁ ତିନିଦିନିଆ କେନ୍ଦୁଝର ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀ ବୈତରଣୀ ନଦୀରେ ମକରବୁଡ଼ ଦେବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଆଜି ଅପରାହ୍ନରେ ଝୁମ୍ପୁରାରେ ଏକ ସେତୁର ଉଦ୍ଘାଟନ କରିବେ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରେ ସାମାଜିକ ସୁରକ୍ଷା ପେନ୍ସନ୍ ଯୋଜନାର ଲୋକାର୍ପଣ କରିବେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ରାଜ୍ୟରେ ସ୍ୱାସ୍ଥ୍ୟସେବା ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି ହେଲା ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଗତକାଲି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ପରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଦେଇଥିବା ଆଉ ଏକ ପ୍ରତିଶ୍ରୁତି ପୂରଣ ହୋଇଛି। ଏଥିଲାଗି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନମନ୍ତ୍ରୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ମକର ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ମକର ନୀତି ପାଳନ ହେଉଛି। ମନ୍ଦିର ଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ, ଅବକାଶ ନୀତି ଓ ପଟ୍ଟା ପହରଣ ନୀତି ଅନୁଷ୍ଠିତ ହେଉଛି। ପରେ ତ୍ରିମୁଣ୍ଡିରେ ମକର ଚୂଳ ଲାଗି କରାଯିବା ସହ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ବେଶ ଅନୁଷ୍ଠିତ ହେବ। ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯାଇ ମହାପ୍ରଭୁଙ୍କର ମକର ଚୌରାଶୀ ବେଶ କରାଯିବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ସହ ଶୁଭଙ୍କର ସମୟ ଜାରି ରହିବ ବୋଲି ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ସୌମ୍ୟ ପଣ୍ଡା କହିଛନ୍ତି।
ଦ୍ୱାଦଶ ଯାତ୍ରା ଭିତରେ ଗୋଟିଏ ଯାତ୍ରା ହେଉଛି ମକର ସଂକ୍ରାନ୍ତିର ଯାତ୍ରା। ସେଥିପାଇଁ ମହାପ୍ରଭୁଙ୍କର ଇଏ ହେଉଛି କ'ଣ, ଯେପରି ଭାବରେ ଦକ୍ଷିଣାୟଣ ଉତ୍ତରାୟଣ ଯାତ୍ରା, ସୂର୍ଯ୍ୟ ନାରାୟଣଙ୍କର ଉତ୍ତରାୟଣ ଯାତ୍ରା ବୋଲି ଯେତେବେଳେ କରାଯାଇଥାଏ, ଏଇ ଉତ୍ତରାୟଣ ପର୍ବକୁ ଭୀଷ୍ମ ପିତାମହ ମଧ୍ୟ ସରସଜ୍ଜାରେ ଆଜ୍ଞା ଅନେଇ ବସିଥିଲେ। କାହିଁକି ନା ମକର ସଂକ୍ରାନ୍ତି ପରେ ପରେ ଯେତେବେଳେ ଉତ୍ତରାୟଣ ହେଇଯାଇଥାନ୍ତି, ସେତେବେଳେ ସମସ୍ତଙ୍କୁ ଆଜ୍ଞା ସମ୍ପୂର୍ଣ୍ଣ ଭାବରେ ମୁକ୍ତି ପ୍ରଦାନ ହୋଇଥାଏ। ସେଥିପାଇଁ ମହାପ୍ରଭୁଙ୍କୁ ଏଇ ଦିନ ଦର୍ଶନ କରିବା ଦ୍ୱାରା 84 ଲକ୍ଷ ଜୋନି ଜନ୍ମରୁ ଉଦ୍ଧାର ହୋଇଯାଆନ୍ତି ମଣିଷ।
ଏହି ଅବସରରେ ସାକ୍ଷୀଗୋପାଳସ୍ଥିତ ଶ୍ରୀ ଗୋପାଳଜୀଉଙ୍କ ମନ୍ଦିର ଓ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥ ଦେବଙ୍କ ପୀଠ, ଭଦ୍ରକର ଆରଡ଼ିର ବାବା ଆଖଣ୍ଡଳମଣି ପୀଠ, ବଡ଼ମ୍ବର ସିଂହନାଥ ପୀଠ, ପଶ୍ଚିମ ଓଡ଼ିଶାର ନୃସିଂହନାଥ, ହରିଶଙ୍କର, ମା ସମଲେଶ୍ୱରୀ ଏବଂ ପାଟଣେଶ୍ୱରୀ ପୀଠରେ ମକର ସଂକ୍ରାନ୍ତି ଲାଗି କେତେକ ବିଶେଷ ନୀତି ଅନୁଷ୍ଠିତ ହେଉଛି। ଭଦ୍ରକ ଜିଲ୍ଲା ଚନ୍ଦବାଲି ବ୍ଲକ ଆରଡ଼ି ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ଆଜି ସକାଳେ ପହିଲି ଘର୍ଷଣ ଭୋଗ, ମକର ଚାଉଳ, ପୋଡ଼ପିଠା ଓ ଅନ୍ନଭୋଗ ଲାଗି କରାଯାଇ ବାବାମଣିଙ୍କୁ ଦିଗମ୍ବର ଓ ବଡ଼ସିଂହାର ବେଶରେ ସଜ୍ଜିତ କରାଯାଇଛି। ଭୁବନେଶ୍ୱର ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପରିଦର୍ଶନ ନିମନ୍ତେ ଗତକାଲିଠାରୁ ଖୋଲାଯାଇଛି। ପ୍ରଥମ ଦିନରେ 3000ରୁ ଅଧିକ ଜନସାଧାରଣ ଏହି ଉଦ୍ୟାନ ପରିଦର୍ଶନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଏବଂ ରାଜ୍ୟର ପ୍ରଥମ ମହିଳା ଜୟଶ୍ରୀ କମ୍ଭମ୍ ପାଟି ଜନସାଧାରଣଙ୍କ ସହ ବାର୍ତ୍ତାଳାପ କରିଥିଲେ। ଚଳିତ ମାସ 22 ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ପୋଙ୍ଗଲ ଓ ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀ ପାଇଁ ଆସନ୍ତା 15 ତାରିଖରେ ହେବାକୁ ଥିବା UGC ନେଟ୍ ପରୀକ୍ଷା ସ୍ଥଗିତ ରଖାଯାଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଖୁବ୍ ଶୀଘ୍ର ନୂଆ ତାରିଖ ଘୋଷଣା କରିବେ। ତେବେ January 16 ହେବାକୁ ଥିବା ପରୀକ୍ଷା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ହେବ। ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଗତକାଲି ଉଦ୍ଯାପିତ ହୋଇଛି। 11 ଦିନ ବ୍ୟାପୀ ଚାଲିଥିବା ଏହି ମହୋତ୍ସବର ଶେଷ ଦିନରେ କଂସବଦ୍ଧ ଓ ଉଗ୍ରସେନଙ୍କ ରାଜ୍ୟାଭିଷେକ ସହ ଚଳିତ ବର୍ଷର ଧନୁଯାତ୍ରା ମହୋତ୍ସବ ଶେଷ ହୋଇଛି। ଉଦ୍ଯାପନୀ ଦିବସରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ରାଜ ଅତିଥି ଭାବେ ଯୋଗ ଦେଇଥିବାବେଳେ ବରଗଡ଼ ଅତାବିରା ଓ ଭଟଲ ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଆୟୋଜିତ 5ଦିବସୀୟ ସର୍ବଭାରତୀୟ ସମ୍ମେଳନ ଉଦ୍ଯାପିତ ହୋଇଛି। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଏବଂ ଭୁବନେଶ୍ୱର ଓ ରାଞ୍ଚି ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଜରୁରୀକାଳୀନ ପରିସ୍ଥିତିରେ ଦେଶର ବିଭିନ୍ନ କାରାଗାରରେ ବନ୍ଦୀ ଥିବା ଓଡ଼ିଶାର ସଂଗ୍ରାମୀମାନଙ୍କୁ 20,000 ଟଙ୍କା ପେନ୍ସନ୍ ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିଲାଗି ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ଜେଲ୍ ଅଧୀକ୍ଷକଙ୍କୁ ନେଇ କମିଟି ଗଠିତ ହୋଇଥିବା ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଭେଳା ଗ୍ରାମରେ କନ୍ୟା ପାଇଁ ଚାରା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲାପାଳ ମଧୁସୂଦନ ଦାସ କାର୍ଯ୍ୟକ୍ରମର ଶୁଭାରମ୍ଭ କରି କହିଛନ୍ତି, ଜିଲ୍ଲାରେ ନବଜାତ ଶିଶୁକନ୍ୟାଙ୍କ ଉଦ୍ଦେଶ୍ୟରେ ଚାରା ରୋପଣ କରାଯିବ। ଢେଙ୍କାନାଳ ଦକ୍ଷତା ବିକାଶ କେନ୍ଦ୍ର ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୋଭାଯାତ୍ରାରେ 90 ଜଣ ଛାତ୍ରଛାତ୍ରୀ ଦକ୍ଷତା ବିକାଶ ସମ୍ପର୍କିତ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ରାଜ୍ୟରେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ରାତି ତାପମାତ୍ରା ସ୍ୱାଭାବିକ ରହିବା ସହ ଆସନ୍ତାକାଲି ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ କଳାହାଣ୍ଡି, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ସତର ତାରିଖରୁ ଶୀତର ପ୍ରଭାବ ପୁଣି ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।